ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷିନ ବାଙ୍ଗିରିପୋଷି ଗୋରୁମହିଷାଣୀ ବୁଢ଼ାମରା ଚାକୁଲିଆ ଆର୍ ବାଦାମ ପାହାଡ଼ କେନ୍ଦୁଝରଗଡ଼ ତିନିଟା ନୂଆ ରେଳଲାଇନ୍ର ଭିତ୍ତିପ୍ରସ୍ତର ସ୍ଥାପନା କରିବେ। ଏତାର ସଙ୍ଗେ ରାଷ୍ଟ୍ରପତି ରାଇରଙ୍ଗପୁରର ଜନଜାତି ଗବେଷଣା ଓ ବିକାଶ କେନ୍ଦ୍ର ଦଣ୍ଡାବୋଷ ବିମାନ ବନ୍ଦର ଆର୍ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସହିତ ଆର୍ କେତେଟା ପ୍ରକଳ୍ପର ଭିଲ୍ ଶିଳାନ୍ୟାସ ଆର୍ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାନ ଆଠଟା ସହିତ ଦେଶେ ପଞ୍ଚାଅଶୀଟା ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ଲାଗି ଗଲାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କେନ୍ଦ୍ର କ୍ୟାବିନେଟ୍ର ଆର୍ଥିକ ବ୍ୟାପାର ବାବଦ କ୍ୟାବିନେଟ୍ କମିଟି ବୈଠକରେ ମଞ୍ଜୁରୀ ଦିଆଯାଇଛି। କେନ୍ଦ୍ର ସୂଚନା ଆଉ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ବାବଦେ ସୂଚନା ଦେଇକରି କହିଛନ୍ତି ଯେ ପଞ୍ଚାଅଶୀଟା ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନାଥି ପାଖାପାଖି 5,872 କୋଟି ଟଙ୍କା ଖର୍ଚ୍ଚ ହେବା। ଏଥି 82,560 ଜଣ ଛାତ୍ରଛାତ୍ରୀ କମ୍ ଖର୍ଚ୍ଚାଥି ଉଚ୍ଚା ଦରଜାର ଶିକ୍ଷା ପାଇପାରିବେ ଆର୍ 5,188ଟା ନିୟମିତ ପଦବୀଥି ନିଯୁକ୍ତି ସୃଷ୍ଟି ହେବା। ଏତାର ସଙ୍ଗେ ଆଉ 28ଟା ନୂଆ ନବୋଦୟ ବିଦ୍ୟାଳୟ ଖୋଲିବାର୍କେ ଭିଲ୍ କ୍ୟାବିନେଟ୍ ବୈଠକରେ ମଞ୍ଜୁରୀ ଦିଆଯାଇଛି। କ୍ୟାବିନେଟ୍ର ଏହି ଅନୁମୋଦନ ଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍। ତାଙ୍କର ସୂଚନା ଅନୁସାରେ ଓଡ଼ିଶାର ସମ୍ଭଲପୁର ଜିଲ୍ଲାର କୁଚିଣ୍ଡା, ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଆର୍ ପାଟନାଗଡ଼, ଅନୁଗୁଳ ଜିଲ୍ଲାର ତାଲଚେର ଆର୍ ଆଠମଲ୍ଲିକ, ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର, କୋରାପୁଟ ଜିଲ୍ଲାର ଜୟପୁର ଆର୍ ଖୋର୍ଦ୍ଧା ଜିଲ୍ଲାର ଆଇଟିବିପିନ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲ୍ବା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତୀୟ ସାଙ୍କେତିକ ଭାଷା ଲାଗି ପିଏମ୍ ଇ ବିଦ୍ୟା ଡିଟିଏଚ୍ ଚ୍ୟାନେଲ୍ର ଶୁଭାରମ୍ଭ କରିଛନ୍। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ପିଏମ୍ ଇ ବିଦ୍ୟା ନାଇଁ ଶୁଣିପାରୁଥିବା ଲୋକମାନଙ୍କୁ ପାଠପଢ଼ା ଦିଗେ ସାହାଯ୍ୟ କରିବା ବୋଲି କହିଛନ୍। ସେ ଆହୁରି କହିଛନ୍ତି ଯେ ପିଏମ୍ ଇ ବିଦ୍ୟା ଡିଟିଏଚ୍ ଚ୍ୟାନେଲ୍ଟି ଡିଜିଟାଲ୍ ପାଠ୍ୟକ୍ରମ ସାଙ୍ଗେ ଦକ୍ଷତା ପ୍ରଶିକ୍ଷଣ, ମାନସିକ ସ୍ୱାସ୍ଥ୍ୟ ଲାଗି ଯେଉଁ ସୁବିଧା ରହିଛି ହେଟା ନାଇଁ ଶୁଣିପାରୁଥିବା ଲୋକକୁ ବନେ ସାହାଯ୍ୟ କରିବା। ଜାତୀୟ ଶିକ୍ଷାନୀତି 2020 ସମାବେଶୀ ଶୈକ୍ଷିକ ବାତାବରଣକେ ତହକାବାର ଲାଗି ସାଙ୍କେତିକ ଭାଷା ଉପରେ ଜୋର୍ ଦିଆଯାଉଛେ ବୋଲି ସେ କହିଛନ୍। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି କଟକ ରେଳ ଷ୍ଟେସନର ଦ୍ୱିତୀୟ ପ୍ରବେଶ ଦ୍ୱାରର ଉଦ୍ଘାଟନ କରିବେ। ଏତାର ସଙ୍ଗେ ସେ ବାଲେଶ୍ୱର ରେଳ ଷ୍ଟେସନର ଗୋଟିଏ ଫୁଟ୍ ଓଭରବ୍ରିଜ୍ର ଭିଲ୍ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲି ବିଧାନସଭାର ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍ 2024 ଉପସ୍ଥାପନ କରିଥିବା ବେଳେ ତା'ର ଉପରେ ଆଲୋଚନା ଜାରି ରହିଛି। ରାଇଜେ ନିଯୁକ୍ତିଭିତ୍ତିକ ପରୀକ୍ଷାର୍ଥୀ ସ୍ୱଚ୍ଛତା ଆଣବାର ସହିତ ପ୍ରଶ୍ନପତ୍ର ପ୍ରଘଟ ହେବାର, ମୌଖିକ ପରୀକ୍ଷାର୍ଥୀ ପାତରନ୍ତର, ଲାଞ୍ଚ କାରବାର ବାଗିରେ ଅନିୟମିତତାକେ ରୋକବାର ଲାଗି ସରକାରଙ୍କ ତରଫରୁ ଏହି ନୂଆ ବିଲ୍ ଅଣାଯାଇଛି। ଆଜି ହେଉଛେ ସଶସ୍ତ୍ର ବାହିନୀ ପତାକା ଦିବସ। ଆମର ଦେଶକେ ଖାଲି ବାହାରିଆ ବିପଦନ ନୁହେଁ, ଦେଶ ଭିତରେ ଆତଙ୍କବାଦ ଆର୍ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାଥି ସଶସ୍ତ୍ର ବାହିନୀର ସୈନିକମାନଙ୍କୁ କୃତଜ୍ଞତା ଜଣାବାର୍କେ ଏହି ଦିବସ ପାଳନ କରାଯାଇଛି। ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ ଆର୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଶସ୍ତ ବାହିନୀଥି ସେନା ଦେଉଥିବା ଆର୍ ସେବାନୁ ଅବସର ନେଇଥିବା ସୈନିକ ଆର୍ ସେମାନଙ୍କର ପରିବାର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍। ଏତାର ସଙ୍ଗେ ସେବା ଦେଉଥିବା ଆଉ ସେବାନୁ ଅବସର ନେଇଥିବା ସୈନିକ, ସଶସ୍ତ ବାହିନୀର ସୈନିକମାନଙ୍କର ବିଧବା ଆର୍ ଭିନ୍ନକ୍ଷମ ସୈନିକମାନଙ୍କୁ ସମ୍ମାନ ଜଣାବାର ସଙ୍ଗେ ସେମାନଙ୍କର ପରିବାରର କଲ୍ୟାଣ ଆର୍ ଥଇଥାନ ଲାଗି ସଶସ୍ତ ସେନା ପତାକା ଦିବସ ପାଣ୍ଠିକେ ଖୋଲା ହାତେ ଦାନ କରିବାରକେ ଅନୁରୋଧ କରିଛନ୍। ଝାରସୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆଇବା ଜାନୁଆରୀ ମାସକୁ ହାଇଦ୍ରାବାଦକେ ଷ୍ଟାର ଏୟାରଲାଇନ୍ସର ବିମାନ ସେବା ଚଲ୍ବା। ଷ୍ଟାର ଏୟାରଲାଇନ୍ସର ୱେବ୍ସାଇଟ୍ରେ ବିମାନ ଚାଲବାର ସମୟ ବାବଦେ ସୂଚନା ଦିଆଯିବା ଋତୁରୁ ବିମାନ ବନ୍ଦର କର୍ତ୍ତୃପକ୍ଷ ଏଟା ସ୍ୱଷ୍ଟ କରିଛନ୍। ସୂଚନା ଅନୁସାରେ ରବିବାର ଆର୍ ସୋମବାର ଦିନ ଉପରବେଳା 4:35 ହାଇଦ୍ରାବାଦରୁ ବିମାନ ଉଡ଼ିକରି ବେଲବୁଡ଼ାର 6:20 ଝାରସୁଡ଼ାନ ପହଞ୍ଚବା। ହପ୍ତାର 5 ଦିନ ଇ ବିମାନ ହାଇଦ୍ରାବାଦରୁ ବେଲବୁଡ଼ାର 7 ଉଡ଼ିକରି ରାତି 8:45 ଝାରସୁଡ଼ାନ ପହଞ୍ଚବା। ସେନ୍ତା ହାଇଦ୍ରାବାଦ ଯିବାରକେ ରବିବାର ଆର୍ ସୋମବାର ଦିନ ବେଲବୁଡ଼ାର 6:50 ଝାରସୁଡ଼ାନ ବିମାନ ଉଡ଼ବା ଆର୍ ରାତି 8:35 ହାଇଦ୍ରାବାଦନ ପହଞ୍ଚବା। ହପ୍ତାର ବାକି 5 ଦିନ ରାତି 9:15 ବିମାନ ଝାରସୁଡ଼ାନ ଉଡ଼ିକରି ରାତି 11 ହାଇଦ୍ରାବାଦନ ପହଞ୍ଚବା। ଭୁବନେଶ୍ୱର ୟୁନିଟ୍ 3 ଇଡ୍କୋ ପ୍ରଦର୍ଶନୀ ପଡ଼ିଆନ ଗଲାକାଲିନୁ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ମୂଲ ହୋଇଛି। ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ବିଭାଗ ତରଫରୁ ହେଉଥିବା ଏହି ମହୋତ୍ସବଟି 400 ଷ୍ଟଲ୍ ସହିତ 200 ପ୍ରକାଶକ ଆଉ ବହି ବିକ୍ରେତା ସାମିଲ ହୋଇଛନ୍। ଏହି ମହୋତ୍ସବ ଆଇବା 17 ତକ ଚାଲବା। ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଆର୍ଡିସି ସଚିନ ରାମଚନ୍ଦ୍ର ଯାଦବ ଗଲାକାଲି ରେଡ଼ାଖୋଲ ଜେଲ୍ ପରିଦର୍ଶନ କରିଥିଲେ। ସେ ମଣ୍ଡିମାନଙ୍କ ସଙ୍ଗେ ଆଲୋଚନା କରି ସେମାନଙ୍କର ସମସ୍ୟା ବାବଦେ ବୁଝିଥିଲେ। ଆର୍ଡିସିଙ୍କ ସଙ୍ଗେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଆର୍ ଏସ୍ପି ମୁକେଶ କୁମାର ଭାମୁଭିଲ୍ ଥିଲେ। ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଅବନୀକାନ୍ତ ସାହୁ ଗଲାକାଲି ସମ୍ବଲପୁର ଜିଲ୍ଲାର ଜୁଜୁମୁରା ବ୍ଲକ ଇଲାକାର ଭିନ୍ ଭିନ୍ ଜାଗାକେ ଗସ୍ତ କରିଥିଲେ। ସେ ସାଧାରଣ ବଣ୍ଟନ ବ୍ୟବସ୍ଥାର ହିତାଧିକାରୀମାନଙ୍କ ସଙ୍ଗେ ଆଲୋଚନା କରିବାର ସହିତ ଜୟନ୍ତପୁର ଆଶ୍ରମ ସ୍କୁଲ, ଭବାନୀପାଲି ଅଙ୍ଗନବାଡ଼ି କେନ୍ଦ୍ର ଆର୍ ମହୁଲ ପନ୍ୟ ଥିବା କସ୍ତୁରବା ଗାନ୍ଧୀ ମାତୃନିକେତନ ହାଇସ୍କୁଲ କିଭିଲ୍ ଯାଇଥିଲେ। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।